ଜୟ ଲଙ୍କପତି ଦୋଷାନନଙ୍କର,
ଜୟ
ଲଙ୍କପତି ଦୋଷାନନଙ୍କର,
ଜୟ
ଲଙ୍କପତି ଦୋଷାନନଙ୍କର,
କିନ କଲ ପପି ମେଘନାଥ, ଦେଖୁ ଦେଖୁ ବିନାଶିଲା ମାତା ଜାନକୀରେ, ରେ ଦଗ୍ଧ ହୃଦୟ ଫଟିଯା ଫଟିଯା ବେଗେ ତୁହି, ପ୍ରାଣ ପକ୍ଷୀ ପଳା ଛାଡ଼ି ହୃଦୟ ପିଞ୍ଜରି, ନ ପାରିଲି ନ ପାରିଲି ରକ୍ଷା କରି ମାତା ଜାନକୀଙ୍କୁ, ପ୍ରଭୁଙ୍କୁ ମୋର ବେଗେ ଦିଏ ସମ୍ବାଦ, ମାତା ଜାନକୀ ମାତା ଜାନକୀ।
ଲଙ୍କପତି ସଖା ବିଭୀଷଣ,
ଆଦେଶ କରନ୍ତୁ ପ୍ରଭୁ।
ପାରିବିନି ପାରିବିନି ସଖା, ସହି ଆଉ ସୀତାର ବିଚ୍ଛେଦ, ଯେସନେ ପଶ୍ଚିମ ଦିଗେ ଅସ୍ତ ଗଲେ ରବି, ଅନ୍ଧକାର ଘୁଟିଯାଏ ଅବନି ମଣ୍ଡଳେ, ସେହିପରି ମୋ ହୃଦ ଆକାଶେ ଅସ୍ତ ଏବେ ଉତ୍ସାହ ତପନ। କହରେ ଲକ୍ଷ୍ମଣ, ଅଯୋଧ୍ୟାକୁ ଫେରିଗଲେ ମାତା ଗଣେ କି ଦେବା ଉତ୍ତର?
ହେ ଅଗ୍ରଜ, ଚିତ୍ତୁ ଚିନ୍ତା ତେଜନ୍ତୁ ଏକ୍ଷଣୀ, ସବୁଦିନ ଯାଏ ନାହିଁ ସମାନ ଥରାରେ, ଦିନ ପରେ ରାତି, ରାତି ପରେ ଦିନ, ଏହା ବିହି ଲିହିଛନ୍ତି କାଳେ କାଳେ, ସୁଖ ପରେ ଦୁଃଖ ଆଉ ଦୁଃଖ ପରେ ସୁଖ, ଆମ୍ଭ ଭାଗ୍ୟ ନ ଘଟିବ କିମ୍ପା? ଏଇ ତ ଏଇ ଦିଗେ ଆସନ୍ତି ମାରୁତି, ମୁଖ ତାର ଦେଖାଯାଏ ଶ୍ରୀହୀନ ମଳିନ, ଅଘଟଣ କିଛି ଅବା ଘଟିଲା କି ଆଉ?
ପ୍ରଭୁ ରାଜୀବ ଲୋଚନ, ପ୍ରଣାମ ଚରଣେ।
ବଚ୍ଛ ହନୁ ବେଣି ନେତ୍ରେ କିମ୍ପା ତୋର ଅଶ୍ରୁ, କାହା ସଙ୍ଗେ ଘଟିଲା ବିବାଦ, ଅବାକେଇ କରିଅଛି ରାମ ନାମ ନିନ୍ଦା?
ପ୍ରଭୁ ରାଜୀବ ଲୋଚନ, କହିଲେ ବିଦିନ ହେବ ହୃଦ, ରାକ୍ଷସ କୁଳ କଳଙ୍କ ମୂଢ଼ ଇନ୍ଦ୍ରଜିତ, ବସାଇଣ ରଥେ ଦେବୀ ଜାନକୀଙ୍କୁ ମିଳିଲା ଆକାଶ ମାର୍କେ ପଶ୍ଚିମ ଦୁଆରେ, ବାମ କରି ଧରି ମାତା କେଶ କଟୁବାଣୀ କହିଲା ଅନେକ, କାନ୍ଦି କାନ୍ଦି ମାତା ମୋତେ କହିଲେ ଆକୁଳେ, ରଖ ରଖ ହନୁ ଦନୁଜ ହାତରୁ, ଯେତେ ଯେତେ ଧର୍ମପଥ ଦେଖାଇଲି ତାକୁ ନ ମାନିଲା, ନ ମାନିଲା ମେଘନାଦ ମୋ ବିନୟ ଭାଷା, ରାଗି ହୋଇ ଅତ୍ୟନ୍ତ ପ୍ରଚଣ୍ଡ କାଟି କାଟି ଫିଙ୍ଗି ଦେଇଗଲା ମାତା ଜାନକୀରେ।
ହାଏ ହାଏ ଜନକ ନନ୍ଦିନୀ ସୀତେ, ଛାଡ଼ିଗଲୁ ପ୍ରିୟା ଶେଷେ ଅଭାଗା ରାମକୁ, ଅନୁଜ ଲକ୍ଷ୍ମଣ ସୀତା ବିନା ଆଉ ନାହିଁ କାର୍ଯ୍ୟ ଏ ଜୀବନେ।
ଅଯୋଧ୍ୟାକୁ ଫେରି ଯାରେ ଭାଇ, ଅଯୋଧ୍ୟାକୁ ଫେରି ଯାରେ ଭାଇ, ଜାନକୀହୀନ ଜୀବନେ ଆଉ ପ୍ରୟୋଜନ ନାହିଁ, ଅଯୋଧ୍ୟାକୁ ଫେରି ଯାରେ ଭାଇ, ଅଯୋଧ୍ୟାକୁ ଫେରି ଯାରେ ଭାଇ। ଚଳ ଚଞ୍ଚଳ ଏ କ୍ଷଣେ, ସଙ୍ଗେ ଘେନି ବିଭୀଷଣେ, ଚଳ ଚଞ୍ଚଳ ଏ କ୍ଷଣେ, ସିଂହାସନେ କରଣର ସାଇ, ଆଉ ଲଙ୍କାରେ ନରେଶ ଆଉ ନାହିଁ ରଣେ ଆସ, ବନବାସେ ଘମୁଥିବି ମୁଁ, ଅଯୋଧ୍ୟାକୁ ଫେରି ଯାରେ ଭାଇ। ମୈତ୍ର କିସ୍କିନ୍ଦା ଚଳ ସଙ୍ଗେ ଘେନି କପିବଳ, ମୈତ୍ର କିସ୍କିନ୍ଦା ଚଳ ସଙ୍ଗେ ଘେନି କପିବଳ, ଅତୁଳ ଐଶ୍ୱର୍ଯ୍ୟ ଭୁଞ୍ଜ ଯାଇ କାଳକ ସହି କିଛି ଦୁଃଖ ମୋ କରମେ ନାହିଁ ସୁଖ ବୈଷ୍ଣବ ବିକଳେ ବାସ ଅଯୋଧ୍ୟାକୁ ଫେରି ଯାରେ ଭାଇ ଜାନକୀହୀନ ଜୀବନେ ଆଉ ପ୍ରୟୋଜନ ନାହିଁ ଅଯୋଧ୍ୟାକୁ ଫେରି ଯାରେ ଭାଇ ଅଯୋଧ୍ୟାକୁ ଫେରି ଯାରେ ଭାଇ
ପ୍ରଭୁ ରଘୁମଣି ଅସ୍ଥିର ହୋଇଣ ଆଉ ନକର ରୋଦନ ବିଚାରି କାର୍ଯ୍ୟ କରିଲେ ନ ଘଟେ ଦୁର୍ଗତି ସହଜେ ତ ବନ ପଶୁ ଅଟେ ହନୁମାନ ରାକ୍ଷସଙ୍କ ମାୟା କାହୁଁ ସେ ପାରିବ ଜାଣି ତେଣୁ ମାନି ମୋର ପରାମର୍ଶ ଅଶୋକ କାନନା ହନୁ ଯାଉ ବେଗ ହୋଇ ଦେଖି ଆସୁ ସୀତା ତହିଁ ଅଛନ୍ତି କି ନାହିଁ
ଜୟରେ ମାରୁତି ଆଣ ବେଗେ ଜାନକୀ ସମ୍ବାଦ ତୁ ଫେରିବା ଯାଇ ଏଠି କରୁଛୁ ଅପେକ୍ଷା
ଆଦେଶ ତବ ଶିରଥାର୍ଯ୍ୟ ପ୍ରଭୁ ଏଇ କ୍ଷଣି ଯାଉଛି ମୁଁ ଆକାଶ ମାର୍ଗରେ ଅଳ୍ପ କ୍ଷଣେ ଆଣିଦେବି ସୀତାଙ୍କ ଖବର ପ୍ରଭୁ ରାଜୀବ ଲୋଚନଙ୍କର ଜୟ ହେଉ
କହ ବଚ୍ଚ ହନୁ କହ ବେଗେ ସୀତାଙ୍କ ଖବର ପ୍ରିୟକୁ ମୁଁ ଦେଖିଲୁ କି ଅଶୋକ କାନନେ
ପ୍ରଭୁ ତବାଦେ ସେ ପ୍ରବେଶିଲି ଅଶୋକ କାନନେ ଦେଖିଲା ମାତ୍ରକେ ମାତା ପଚାରିଲେ ଆଗେ ତବ ଶରୀର ମଙ୍ଗଳ
ତୁମେ ତାଙ୍କୁ କି ଉତ୍ତର ଦେଲ ହନୁମାନ
ରାଜୀବ ଲୋଚନ କହିଲି ସକଳ ରାଜୀବ ଲୋଚନ କହିଲି ସକଳ ଶୁଣିଣ ମୋ ବାଣୀ ମାତା କହିଲେ ବିକଳ ବୋଇଲେ ଉତର ନୟନ ରୁଣୀର କହିବୁ ନାଥଙ୍କୁ ମୋର ମାଗୁଣୀ ଏତିକି କହିବୁ ନାଥଙ୍କୁ
ଧନ୍ୟ ଧନ୍ୟ ବତ୍ସ ପବନ ନନ୍ଦନ ତୋହ ଯୋଗେ ଆଜି ମୋର ରହିଲା ଏ ପ୍ରାଣ ଧନ୍ୟ ଲଙ୍କପତି ବିଭୀଷଣ ବୁଦ୍ଧିଦାତା ତୁମ୍ଭେ ମୋର ସଦା ତବ ଯୋଗେ ବହୁ କାର୍ଯ୍ୟ ହୋଇଛି ସଫଳ ତବ ବୁଦ୍ଧି ବଳେ ମୁଇଁ ବଧିବି ରାବଣ ଏକ୍ଷଣି ଉପାୟ କୁହ କି କରିବି ସଖା
ରାଘବେନ୍ଦ୍ର କର୍ତ୍ତବ୍ୟରେ ତ୍ରୁଟି ଖେଳ ନ କର କଦାପି ପାପମତୀ ରାବଣ ନନ୍ଦନ ମାୟା ସୀତା କାଟିବାରୁ ମନେ କରି ଆଣ୍ଟ ପ୍ରବେଶୀଣ କୁମ୍ଭିଲା ଗୃହେ କରୁଥିବ ଯଜ୍ଞ ଆୟୋଜନ ଏ ସମୟ ପଠାଅ ଲକ୍ଷ୍ମଣେ ଯିବୁ ଆମ୍ଭେ ଯଜ୍ଞଶାଳା ପାଶେ ପୂର୍ଣ୍ଣାହୁତି ନ ଶରଣୀ ନାସିବୁ ରାକ୍ଷସେ পূর্ণাহুতি পরে অগ্নিদেবী রথ এক নাম তার দেবতা দলন, সেই রথে চড়িলে পামর কাহারি নিস্তার নাহি ইন্দ্রজিত হস্তু। বেগে আজ্ঞা কর দাসরথি, অবিলম্বে যু আম্ভে কুম্ভীলা স্থলে।
সখা বিভীষণ, নকহ তুই এ দারুণ কথা, কিসা হসে তব সঙ্গে পঠাই বিলক্ষণ কু নিকুম্ভীলা গৃহে, জানই মু ইন্দ্রজিত বল, একুটিয়া পঠাই তাহাকু প্রাণ ধরি রহিবি কেমন্তে।
হে রঘুবংশনাথ, কাতর ন হুও কেবে তুই, কেউ কথা ভাবি এতে হেউ অছ ভীত, আশঙ্কা ন করি চিত্তে পেশ লক্ষ্মণঙ্কু, রাক্ষস বিনাশী বীর আসিব সত্তরে।
দৈববাণী শুনিল তো প্রাত, ন করি আশঙ্কা পদধূলি দিয় শিরে, ইন্দ্রজিত নাম আজি লুচিব ধরারু, পুত্রহীন হেব নিশ্চে দশানন আজি, কেবল রাবণ অবশেষকু রহিণ তব করে হইব সংহার। এবে আজ্ঞা দিওন্তু অগ্রজ, অবহেলে ইন্দ্রজিতে আসিবি মুজিনী।
সখা বিভীষণ, প্রাণরু অধিক মোর প্রিয় লক্ষ্মণকু সমর্পণ কলি তব হস্তে, দেখ দেখ জেহ্নে নিরাপদে ফেরি পায় তাকু।
কিম্পা চিন্তা কর চিন্তামণি, নিশ্চয় ফেরিবে বীর রণ জয় করি, চাল শীঘ্র সেনা গণে ন করি বিলম্ব।
জয় রঘুবীর রামচন্দ্রঙ্কর
জয়,
জয় রঘুবীর রামচন্দ্রঙ্কর
জয়,
জয় রঘুবীর রামচন্দ্রঙ্কর
জয়।
মা মহেশ মোহিনী পরাৎপরা দেবী মাহেশ্বরী, সাহা হুয় ভাই কি মোহর।
হে লঙ্কপতি বিভীষণ, কহ এহা অটে কেউ স্থান, দেশে অতি মনোরম পরম পবিত্র, ঋষ্যাশ্রম হোমানলু যেপরি ভাসিয়া সে পোড়াঘৃত সুরভি সুবাস, সেইপরি ধূমকুণ্ডলী পুরিছে স্থান।
বীর লক্ষ্মণ, লঙ্কা কটকর এহা বিজয় মণ্ডল, এই স্থানে জাগ করি বীর মেঘনাদ অগ্নিদেব ঠারু লভে বিশ্বজয়ী বর, এহারি প্রসাদে বীর ইন্দ্রকু চেনিছি, তেণু এই গড় নাম অটে নিকুম্ভীলা।
গড় নাম নিকুম্ভীলা, রথি এটি দৈত্য মেঘনাথ, ধন্য রে দানব, ধন্য তোর পিতামাতা, ধন্য তো জীবন, বিশ্ব জয় করিবাকু পাঞ্চি নানাকুট খঞ্জি অছু বিবিত কৌশল, যেউ দেবতা মানুঙ্কু পিয়র তোহর দাস সম খটাইছি চরণ সেবারে, তাহারি কুমর হই নিজ স্বার্থ লাগি সেই দেবতা মানুঙ্কু পুঁজি ভকতিরে মাগিনেউ বিশ্ব জয়ী বর। কহ লঙ্কপতি, কি উপায় রোথিবা এ গড়,